ନମସ୍କାର, ମୁଁ ଲକ୍ଷ୍ମୀପ୍ରିୟା ପଲେଇ, ଏଠି କୃଷ୍ଣନଗର। ଆଉ ଆମର ହଉଛି ଅଳିଆ ସଫା ହଉନି, ଗାଡି ଆସୁନି, ନିଜେ ରୋଡ ଓଳେଇକି ସଫା କରୁଛୁ, ଅଳିଆ ନବା ପାଇଁ ଗାଡି ଆସୁନି। ସେତେବେଳେ ଅପରିଷ୍କାର ଅଳିଆ ଗୋଟେ ଜମା ହେଲେ କାଚଟା ଗ୍ୟାସ ହଉଛି, ପିଲା ଛୁଆ ମଶା ଡାଉଁଶ ବର୍ଷା ଦିନ, ସେଥିପାଇଁ ସୁବିଧା କରିବେ। ତାହେଲେ ଲାଇନ ପାଣି ଦେବା ପାଇଁ ରୋଡ ଖୋଳିକି ପରିବା ସଫା କରିକି ପକେଇଛନ୍ତି, ସେଇଟା କେମିତି ସାଇଜ କରିବେ? ରୋଡ ଯିବା ଆସିବା ଅସୁବିଧା, ଗାଡି ଘୋଡା ଯିବା ପାଇଁ।